ସୁପ୍ରସିଦ୍ଧ କଥାକାର ମନୋଜ ଦାସଙ୍କର ଗଳ୍ପ ଭୁତୁଣୀ ଏକ ବିଦାୟ, ଏହାର ପ୍ରଥମ ଭାଗ। ବିଶେଷତଃ ଜହ୍ନରାତିମାନଙ୍କରେ ନିର୍ଜନ ଉଦାସ କୋଠିଟିର ଆକର୍ଷଣ ହେଉଥିଲା ଅପ୍ରତିରୋଧ୍ୟ। ନୈବନ୍ଧ ଉପରୁ ଆମେ ନୀରବରେ ଦୀର୍ଘ ସମୟ ଧରି ତା ଆଡ଼କୁ ଅନାଇ ରହୁଥିଲୁ। ଦମକାଏ ପବନରେ କୋଠି ଚାରିଦିଗର ଉଚ୍ଚ ପିତାଭ ଘାସ ଓ ବୁଦା ସବୁ ଯେତେବେଳେ ଢେଉ ଭଳି ଭାଙ୍ଗି ହେଉଥିଲେ, ସେତେବେଳେ ମନେ ହେଉଥିଲା ସେଇଟି ଯେମିତି ପରି କାହାଣୀର ଏକ ଯାଦୁନଗର ଭାସି ଚାଲିଛି ମାୟା ସମୁଦ୍ର ଉପରେ। ଯଦିଓ ଏକାନ୍ତ ଏକାକୀ ଓ ଉଦାସ, ପୁଣି ଥରେ କହି ରଖିବା ଉଚିତ, କୋଠିଟିର ଆକର୍ଷଣ ଥିଲା ଅପ୍ରତିରୋଧ୍ୟ। ରାତିରେ ଆମେ ସାଧାରଣତଃ ଚୁପଚାପ ରହୁଥିଲୁ, କିନ୍ତୁ ସକାଳ ହେବା ମାତ୍ରେ କେହି ଜଣେ ଆଉ ଜଣକୁ କହିବ, ଆଉ ସନ୍ଧ୍ୟା ସୁଦ୍ଧା ଆମେ ସବୁ ବାଳକମାନେ ଜାଣିଯାଇଥିବୁ ଯେ ସେ ଝିଅଟିକୁ ମୁହୂର୍ତ୍ତକ ପାଇଁ ଦେଖିଦେଇଥିଲା। ଶୁନଶାନ ବାରନ୍ଦାର ରେଲିଙ୍ଗ ଉପରେ ଭରା ଦେଇ ଝିଅଟି କୁଆଡ଼େ ଜହ୍ନ ଆଡ଼କୁ ଅଥବା ଅଙ୍କା ବଙ୍କା ନଈର ଗତିପଥକୁ ଅନାଇଥିଲା ଏକ ଲୟରେ। ଆଖିରୁ ଗଡ଼ି ଆସୁଥିଲା ଲୁହ, ଝଟକୁଥିଲା ଜହ୍ନ ଆଲୁଅରେ ବିନ୍ଦୁ ବିନ୍ଦୁ ସୁବର୍ଣ୍ଣ ଭଳି। ଏଇଟା କିଛି ନୂଆ ନଥିଲା, ତଥାପି ପ୍ରତ୍ୟେକ ଥର ଆମେ ଶିହରିତ ହେଉଥିଲୁ। ପରଦିନ ସନ୍ଧ୍ୟାରେ ପୁଣି ଆମେ ଯାଇ ନଈବନ୍ଧ ଉପରେ ଏକାଠି ହେଉଥିଲୁ। ଝିଅଟିକୁ ଟିକିଏ ଖୁସି କରିବା ପାଇଁ ଯାହା ଦରକାର ସବୁ କରିବାକୁ ଆମେ ପ୍ରସ୍ତୁତ ଥିଲୁ, ଆମେ ସଭିଏଁ। କିନ୍ତୁ କିଛି ଯେ କରିବାର ନଥିଲା ତା ବି ଆମେ ବୁଝୁଥିଲୁ। ଆମର ଏତେ ପାଖରେ ଥାଇବି ସିଏ ଥିଲା ଏକ ସୁଦୂର ପୃଥିବୀର ବାସିନ୍ଦା, ଏକାକିନୀ। ତା ଛଡ଼ା ତା ପ୍ରତି ଅତ୍ୟଧିକ ମମତା ପରାୟଣ ହେବାର ଲୋଭ ଯେ ସମ୍ବରଣ କରାଯିବା ଉଚିତ, ସେ କଥା ବି ଆମେ ହୃଦୟଙ୍ଗମ କରିଥିଲୁ। ଏକଦା ତା ପ୍ରେମରେ ପଡ଼ିଥିବା ଆମ ବହୁ ପୂର୍ବବର୍ତ୍ତୀ ଯୁଗର ଜଣେ ଦୁଃସାହସୀ ତରୁଣର କରୁଣ କାହାଣୀ ଆମମାନଙ୍କୁ ବାରମ୍ବାର ଶୁଣିବାକୁ ପଡ଼ିଥିଲା। ନୈବନ୍ଧର ଯେଉଁ ଅଂଶଟିରେ କୋଠିଟିର ସବୁଠୁ ନିକଟବର୍ତ୍ତୀ, ସେଇଠି ଛିଡ଼ା ହୋଇଥିଲା ଗୋଟିଏ ବିଶାଳ ବରଗଛ, ନିଜ ନିସଙ୍ଗତାରେ ବିଶାଳତର। ତରୁଣଟି ସୁଯୋଗ ପାଇଲେ ଘରୁ ଖସିଯାଇ ଗଛଟି ଉପରେ ଚଢ଼ି ବସୁଥିଲା ଓ ଜୀର୍ଣ୍ଣ ବାତାୟନ ପଥରେ କୋଠିର ଉପର ମହଲା ଭିତରକୁ ଘଣ୍ଟା ଘଣ୍ଟା ଧରି ଅନେଇ ରହୁଥିଲା। ଉପର ମହଲାର କୋଠରୀ ଭିତରେ ତକ୍ତପୋଷ୍ଟି ଉପରେ ଏକାକିନୀ ବିଷର୍ଣ୍ଣ ଝିଅଟି ବସି ରହିଥିବାର ସେ ଦେଖୁଥିଲା, ସନ୍ଦେହ ନାହିଁ। କିନ୍ତୁ ଝିଅଟି ତାକୁ ଦେଖୁଥିଲା କି? ନିଶ୍ଚୟ କେବେ କେବେ, ନହେଲେ କାହିଁକି ବା ତରୁଣଟି ଥରେ ନୁହେଁ ତିନିଥର ଗଛ ଉପରୁ ସଂଜ୍ଞାହତ ହୋଇ ଖସି ପଡ଼ିଥାନ୍ତା। ତୁମେ ଭୂତ ପ୍ରେତ ଆଡ଼କୁ ଅନାଇପାର ଯେପର୍ଯ୍ୟନ୍ତ ତୁମର ହିମ୍ମତ ଥିବ। ଭୂତ ପ୍ରେତ ତୁମ ଆଖିକୁ ଅନାଇ ରହିଲେ କିନ୍ତୁ ତୁମର ଜ୍ଞାନ ନ ହରାଇବାର ଗତ୍ୟନ୍ତର ନାହିଁ। ଅବଶେଷରେ ଏକ ନିଦାଘ ଦ୍ୱି ପ୍ରହରରେ ଶୁଭେଚ୍ଛୁବର୍ଗଙ୍କ ସମସ୍ତ ଚେତାବନୀ ଭୁଲିଯାଇ ତରୁଣଟି କୋଠି ଭିତରକୁ ପଶିଯାଇଥିଲା। ଅର୍ଦ୍ଧଭଗ୍ନ ପାହାଚ ଟପି ସେ ସିଧା ପହଞ୍ଚିଥିଲା ଉପର ମହଲାରେ ଓ ଉଙ୍କି ମାରିଥିଲା କୋଠରୀ ଭିତରକୁ। ଝିଅଟି ଶୋଇଥିଲା, କୁହାଯାଏ ସେ ସାରା ରାତି କାନ୍ଦି କାନ୍ଦି ଦିନବେଳେ ଶୋଇପଡ଼ୁଥିଲା। ନିଦ୍ରିତ ଅବସ୍ଥାରେ ବି ଅବଶ୍ୟ ତାର କୋହ ପ୍ରଶମିତ ହେଉନଥିଲା। ଟିକିଏ ଅକଲ ଖଟାଇ ତରୁଣଟି କାମଟିଏ କରିଥାନ୍ତା ହେଲେ, ଦୁଇ ପୁରୁଷର ବ୍ୟବଧାନରେ ମଧ୍ୟ ଆମେ ବାଳକମାନେ ତାର ବିବେକହୀନ ପଦକ୍ଷେପର ବିଚାର କରି ତା ପ୍ରତି ଦୟା କରୁଥିଲୁ। ଏମିତି ପ୍ରେମରେ ପଡ଼ିବାଟା ହିଁ କେତେ ସାଂଘାତିକ କଥା, ପୁଣି ଭୁତୁଣୀଟିଏ ସହିତ ପ୍ରେମରେ ପଡ଼ିବା କେତେ ମାରାତ୍ମକ। ତରୁଣଟି ହାଏ, କେମିତି ସେ କଥା ଯେ ଭୁଲିଗଲା। ଝଡ଼ପ୍ରାୟ ତରୁଣଟି ସେଦିନ ଦୌଡ଼ି ଯାଇଥିଲା ସୁସୁପ୍ତା ଭୁତୁଣୀ ନିକଟକୁ, ଆଉ ଝିଅଟି କିଛି ବୁଝିବା ପୂର୍ବରୁ ସେ ତାକୁ ଚୁମା ଦେଇସାରିଥିଲା। ଝିଅଟି ଚିତ୍କାର କରିଥିଲା। ପୂର୍ବରୁ କେତେ ଲୋକ କେତେ ଥର ତାର ହସ କାନ୍ଦ ଅଥବା ମନକୁ ମନ ଗପିବାର ଶୁଣିଛନ୍ତି, କିନ୍ତୁ ସେଇ ଥରକ ଛଡ଼ା ସେ କେବେ ଚିତ୍କାର କରିବାର କେହି କେବେ ଶୁଣିନଥିଲେ। କଥା ହେଲା, ଅନ୍ୟାନ୍ୟ ଭୂତପ୍ରତଙ୍କଠାରୁ ତାର ଢଙ୍ଗ ଥିଲା ଅନେକ ପୃଥକ। ଅଧିକ ସମୟ ପୁରାପୁରି ନିରବତାରେ କଟାଇବାକୁ ହିଁ ସେ ସୁଖ ପାଉଥିଲା। ସେଦିନର ସେ ଚିତ୍କାର ହୁଏତ ତୁମେ ଆମେ ଶୁଣିପାରିନଥାନ୍ତୁ, କିନ୍ତୁ ସେତିକିବେଳେ ନୈବନ୍ଧ ଉପର ଦେଇ ଯାଉଥିଲେ ଆମ ଅଞ୍ଚଳର ଜଣେ ଜନପ୍ରିୟ ବାରବୁଲା ବୈରାଗୀ, ଯିଏକି ଶ୍ମଶାନରେ କାଳ କାଟୁଥାନ୍ତି ଓ ଦୁଇ ତିନି ଦିନ ଅନ୍ତରରେ ଭୋକ ହେଲେ ଥରେ ଗାଁ ଭିତରକୁ ଆହାର ଅନ୍ୱେଷଣରେ ପଶି ଆସିଥାନ୍ତି। ବୈରାଗୀଟି ଏକ ବିଶେଷ ଅର୍ଥରେ ଭାଷାବିତ୍ ଥିଲେ। ଗୋମହିଷାଦି ପଶୁ ଓ କାକାଦି ବିହଙ୍ଗ ତଥା ଅଶରୀରୀମାନଙ୍କର ଭାଷା ସେ ବୁଝିପାରୁଥିଲେ। ସେତିକି ନୁହେଁ, ଅନ୍ୟମାନଙ୍କ କାନକୁ ଯେଉଁ ସବୁ ଧ୍ୱନି ଶୁଣାଯାଉନଥିଲା ସେସବୁ ମଧ୍ୟ ସେ ଶୁଣିପାରୁଥିଲେ। ଗାଁ ଲୋକେ ସନ୍ଧ୍ୟା ହେଲେ ଯେତେବେଳେ ନିରୁଦ୍ଦିଷ୍ଟ ତରୁଣଟି କଥା ଆଲୋଚନା କରୁଥିଲେ, ସେତିକିବେଳେ ସେ କୋଠି ଭିତରୁ ଅସ୍ୱାଭାବିକ ଚିତ୍କାର ଶୁଣିବା କଥା ପ୍ରକାଶ କଲେ। ପରଦିନ ସକାଳେ ଗାଁର ବାର ଜଣ ସରିକି ସାହସୀ ମଣିଷ କୋଠି ଭିତରେ ପ୍ରବେଶ କଲେ। ସେମାନେ ନିଜ ନିଜ ମୁଣ୍ଡରେ ଗଙ୍ଗା ଜଳ ସିଞ୍ଚିଥିଲେ ଆଉ ଅଣ୍ଟିରେ ଖଣ୍ଡେ ଖଣ୍ଡେ ଲୁହା ଦ୍ରବ୍ୟ ଲୁଚାଇକି ନେଇଥିଲେ। ଏହାଦ୍ୱାରା ଭୂତୁଣୀ ସେମାନଙ୍କର ଖୁବ୍ ନିକଟକୁ ଆସିବାର ସମ୍ଭାବନା ପ୍ରତିହତ ହୋଇଥିଲା, କିନ୍ତୁ ମୁଁ ଦୃଢ଼ ଭାବରେ କହିପାରେ ହାତରେ ଲାଠି ବା ତଜ୍ଜାତୀୟ ଦୃଶ୍ୟମାନ ଅସ୍ତ୍ର ଧରି ଯିବା କଥା ସେମାନଙ୍କ ମଧ୍ୟରୁ କେହି ବି କଳ୍ପନା କରିନଥିଲେ। ଝିଅ ଅପମାନ ବୋଧ କଲା ଭଳି କୌଣସି କାମ କେହି କରିପାରନ୍ତି ନାହିଁ। ସେମାନେ ଦେଖିଲେ ଶହେ ବର୍ଷର ପୁରୁଣା ତୁଳା ସେଜ ଉପରେ ତରୁଣଟି ପଡ଼ି ରହିଛି ପ୍ରାଣହୀନ। ସେ ଯେ ଝିଅଟିକୁ ଚୁମା ଦେଇ ପକାଇଥିଲା, ବୈରାଗୀଶ୍ରୁତ ଚିତ୍କାର ବ୍ୟତିରେକେ ତାହାର ପ୍ରତ୍ୟକ୍ଷ ପ୍ରମାଣ ମଧ୍ୟ ମିଳିଲା। ତରୁଣଟି ମୁହଁରୁ ଝରି ଆସିଥିଲା ଗାଢ଼ ରକ୍ତ। ପ୍ରେତାତ୍ମାକୁ ଚୁମା ଦେବା ବାବଦରେ ଏତିକି ମୂଲ ନ ଦେଇ ଶିବା ଯାଇଥାନ୍ତା କୁଆଡ଼େ? ବିଗତ କାଳର ସେହି ଦୁର୍ନିବାର ତରୁଣର ଅଭିସାର କାହାଣୀ ଭବିଷ୍ୟତ ପାଇଁ ଏକ ଭୟାବହ ଦୃଷ୍ଟାନ୍ତ ହୋଇ ରହିଥିଲା। ସତ, ଭୂତୁଣୀ ଝିଅ ପ୍ରତି ଆମ ଲୋକଙ୍କ ମମତାରେ କିନ୍ତୁ କିଛି ଆଞ୍ଚ ଆସିନଥିଲା। କେଉଁ ଅବିବେକୀ ଯଦି ତା ପ୍ରେମରେ ପଡ଼ିବ, ତାର ବା ସେଥିରେ ଦାୟିତ୍ୱ କ'ଣ? ସେ ତ ଆଉ କାହାକୁ ଉତ୍ସାହ ଦେଇନଥିଲା। ସେ ତ ଆଉ ସେ ହତଭାଗ୍ୟ ତରୁଣକୁ ମାରିନଥିଲା। ଆମ ଜଗତ ଆଉ ତା ଜଗତ ଭିତରେ ଥିବା ନିଦାରୁଣ ବ୍ୟବଧାନକୁ ଶିବା କେମିତି ବାତିଲ କରିପାରିଥାନ୍ତା? ଯେଉଁ ଶହେ ବର୍ଷ କାଳ ସେ ଗ୍ରାମ ଉପକଣ୍ଠରେ ରହିଥିଲା, ସେ ଭିତରେ ସେ କାହାକୁ ପ୍ରଲୋଭିତ କରିବା ବା କାହା ଉପରେ ସବାର ହେବାର ଦୃଷ୍ଟାନ୍ତ ଥିଲା କି? କଦାପି ନୁହେଁ। ହୁଏତ ଶହେରୁ କିଛି ଅଧିକ ବର୍ଷ ହୋଇପାରେ। ଫିରିଙ୍ଗୀମାନେ ବ୍ୟାପକ ଅଞ୍ଚଳରେ ନୀଳ ଚାଷ କରିବା ଯୁଗର କଥା। ବଙ୍ଗଦେଶ ଭିତରେ ହିଁ ନୀଳ ଚାଷ ସୀମାବଦ୍ଧ ଥିଲା। ତେବେ କେତେଜଣ ଅତ୍ୟୁତ୍ସାହୀ ଫିରିଙ୍ଗୀ ସୀମାନ୍ତବର୍ତ୍ତୀ ଆମ ରାଜ୍ୟର କିଛି ଜମିରେ ଚାଷବାସ ଆରମ୍ଭ କରିଥିଲେ। ଆମ ମାଟିରେ ସେମାନଙ୍କ ପରୀକ୍ଷା ସଫଳ ହେଲା ନାହିଁ। କିଛିଦିନ ଉତ୍ତାରୁ ସେମାନେ ସେ ସ୍ଥାନ ଛାଡ଼ି ଚାଲିଗଲେ ଆଉ ପଛରେ ଛାଡ଼ିଗଲେ ସୁନ୍ଦର କୋଠିଟି। ଶ୍ରୋତା ବନ୍ଧୁ, ଏଇଠି ସମାପ୍ତ କରୁଛୁ ଭୂତୁଣୀ ଏକ ବିଦାୟର ପ୍ରଥମ ଭାଗ। ନମସ୍କାର, ଧନ୍ୟବାଦ।